ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ କହିଲେ ରାଷ୍ଟ୍ରପତି। ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା ବୋଲି ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦେଶବାସୀଙ୍କୁ କରିବେ ସମ୍ବୋଧନ। ଏବଂ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳା ପାଇଁ ନାଗା ସାଧୁଙ୍କ ସମାଗମ। ଭୋଟ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଭୋଟର ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଭୋଟ ପ୍ରଦାନ ମାଧ୍ୟମରେ ନାଗରିକ ସେମାନଙ୍କର ଆକାଂକ୍ଷା ପ୍ରକାଶ କରିଥାନ୍ତି।
ମୁଁ ବିଶ୍ୱାସ ମତଦାତା ବହୁତ ଜିମ୍ମେଦାରୀ କେ ସାଥ ଆପନେ ମତାଧିକାର କା ପ୍ରୟୋଗ କରେଙ୍ଗେ ତଥା ରାଷ୍ଟ୍ରକେ ନିର୍ମାଣ ମେ ଆପନେ ଭାଗିଦାରୀ ନିଭାଏଙ୍ଗେ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ଭାବେ ପଞ୍ଜୀକୃତ ଯୁବ ଭୋଟରମାନଙ୍କୁ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏଥିସହ ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ନିର୍ବାଚନ ପରିଚାଳନା, ଭୋଟର ସଚେତନତା ପଦକ୍ଷେପ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ମତଦାତା ଗଣତନ୍ତ୍ରର ଆତ୍ମା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହୋଇଥିବା ଯୁବବର୍ଗଙ୍କୁ ଅଭିନନ୍ଦନ। ଏହାଦ୍ୱାରା ମତଦାନ ପାଇଁ ସଚେତନତା ବୃଦ୍ଧି ପାଇବା ସହ ଭୋଟର ହେବାର ଗୁରୁତ୍ୱପୂର୍ଣ୍ଣ ଭାବନାକୁ ପ୍ରତିଫଳନ କରିବ।
25 जनवरी का दिन भी बहुत अहम है। आज मतदाता दिवस है। मतदाता ही लोकतंत्र की आत्मा होता है। आमतौर पर जब कोई 18 साल का हो जाता है, मतदाता बन जाता है, तो उसे जीवन का एक सामान्य पड़ाव समझा जाता है। लेकिन दरअसल ये अवसर किसी भी भारतीय के जीवन का बहुत बड़ा माइलस्टोन होता है। इसलिए बहुत जरूरी है कि हम देश में मतदाता बनने का उत्सव मनाएं।
ଶ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ଦେଶ ଗଣତନ୍ତ୍ର ଦିବସ ପାଳନ କରିବ। ଏହି ଦିନ ହିଁ ସମ୍ବିଧାନ କାର୍ଯ୍ୟକ୍ଷମ ହୋଇଥିଲା। ସମ୍ବିଧାନର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏହା ହେଉଛି ଏକ ବିଶେଷ ଦିବସ। ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହିତ ସାମିଲ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 2016 ଜାନୁଆରୀ ମାସରେ ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି। ପ୍ରଯୁକ୍ତି ବିଦ୍ୟା, ମହାକାଶ, ପରମାଣୁ ଶକ୍ତି, ସବୁଜ ହାଇଡ୍ରୋଜେନ୍, ବାୟୋ ଟେକ୍ନୋଲୋଜି ଆଦି ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ଉତ୍କର୍ଷତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ଦେଶର ପାରିବାରିକ ବ୍ୟବସ୍ଥା ଉପରେ ଏହି ଅବସରରେ ଆଲୋକପାତ କରିବା ସହ କେତେକ ଉଦାହରଣ ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦେଶରେ ଏପର୍ଯ୍ୟନ୍ତ 200 କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ପ୍ରଗତି ଏବଂ ସଫଳତାକୁ ବିଶ୍ୱସ୍ତରରେ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଇସ୍ ସମିଟ୍ ମେ ଦୁନିଆ ଭର ସେ ବିଶେଷକର ଟେକ୍ନୋଲୋଜି କେ କ୍ଷେତ୍ର ସେ ଜୁଡେ ଏକ୍ସପର୍ଟ ଭାରତ ଆଏଙ୍ଗେ। ୟେ ସମ୍ମେଳନ ଏଆଇ କି ଦୁନିଆ ମେ ଭାରତ କି ପ୍ରଗତି ଔର ଉପଲବ୍ଧିଓ କୋ ଭି ସାମ୍ନେ ଲାଏଗା। ମେ ଇସ୍ମେ ସାମିଲ ହୋନେ ୱାଲେ ହର କିସି କା ହୃଦୟ ସେ ଅଭିନନ୍ଦନ କରତା ହୁଁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆଜି ସନ୍ଧ୍ୟା 7ଟାରେ ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନ ଚ୍ୟାନେଲରେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ଏହା ପ୍ରସାରିତ ହେବ। ଦୂରଦର୍ଶନର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲରେ ସ୍ଥାନୀୟ ଭାଷାରେ ଏହାର ପ୍ରସାରଣ କରାଯିବ। ଆକାଶବାଣୀରେ 9:30 ଅଭିଭାଷଣର ଅନୁବାଦ ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ। 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତାକାଲି ସାହସିକତା ଏବଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାରୁ 4 ଜଣଙ୍କୁ ପୁଲିସ୍ ସେବା ପଦକ ପ୍ରଦାନ କରାଯିବ। डीएसपी अतुल कृष्णा दास, एएसआई पूर्णचंद्र प्रधान, दुई कनेस्टेबल घनश्याम साहू और थबीर माझी एही पदक पई मनोनीत करायैछि। एडीजी प्रतीक महांति, डीसीपी प्रफुल्ल सिंह को विशिष्ट सेवा पदक प्रदान करायैछि। सेहिपरि उल्लेखनीय सेवा पई 11 जन को पदक दियाजिबो। कृत्रिम बुद्धिमत्ता एवं नवसृजन दिगरे राज्य अग्रसर हेउछि बोली मुख्यमंत्री मोहन चरण माझी कहिछन्ते। कृत्रिम बुद्धिमत्ता कंपानी सर्भम सह बैठक परे श्री माझी गणमाध्यम को सूचना दे कहिछन्ते आगामी दिन में राज्य में कृत्रिम बुद्धिमत्ता विद्यालय खोलाजिबो। एने खूब शीघ्र बुझामणापत्र स्वाक्षरित हेबो। सुरक्षित कृत्रिम बुद्धिमत्ता भित्तिभूमि पई सरकार प्रयास जारी रखिछन्ते बोली मुख्यमंत्री कहिछन्ते। केन्द्र सूचना और प्रसारण राष्ट्रमंत्री डॉक्टर एल मुर्गान आज सन्ध्यारे ओडिशा गस्तरे आसुछन्ते। भुवनेश्वर आयोजित स्वतंत्र कार्यक्रम में डॉक्टर मुर्गान जोगदेवार कार्यसूची रहिछे। ज्ञान और सृजनशीलतार मिश्रण में उद्भावन संभव बोली केन्द्र शिक्षामंत्री धर्मेन्द्र प्रधान कहते। संबलपुर विश्वविद्यालय और सूचना और प्राद्योगिकी प्रतिष्ठान सूट्रे राज्यर प्रथम कृत्रिम बुद्धिमत्ता आधारित सूचना और प्रजुक्ति विद्या केन्द्र उद्घाटन कर केन्द्रमंत्री श्री प्रधान कहते जातीय शिक्षानीति 2020 प्रजुक्ति विद्या आधारित शिक्षा उपर गुरुत्व दीजिए। छात्र छात्री को कृत्रिम बुद्धिमत्ता और उन्नत ज्ञानकौशल शिक्षा प्रदान पर सरकार समस्त प्रकार सहयोग प्रदान करे। आगामी दिन में जिले में 100 बैडमिंटन कोर्ट प्रतिष्ठा पर लक्ष्य रखी। पवित्र माघ सप्तमी अवसर में कोणार्क चंद्रभागाठारे आज श्रद्धा आस्थार बुड़ पकाई। परंपरा अनुसार माधीपुर त्रिवेणेश्वरी, संथपुर ईशानेश्वर और कुरुजंगर दक्षिणेश्वर महादेव चंद्रभागा तीर्थ में महास्नान पर श्रद्धा सूर्य नारायण दर्शन कर साधुसंत और लक्षाधिक श्रद्धा चंद्रभागे बुड़ पकड़े। तीन ठाकुर चंद्रभागे तीर्थमंडप पहुंचा पर सेवायत मान द्वारा स्वतंत्र महास्नान नीति अनुष्ठित होता। धार्मिक आध्यात्मिक और पारंपरिक विश्वास को नहीं आज सूर्यदेव जन्मतिथिपी अर्कक्षेत्र बुड़ पकड़े विभिन्न दुरारोग्यू मुक्ति मिलता है विश्वास रही। भुवनेश्वर खंडगिरी आज कुंभमेला आरंभ हो राज्य और राज्य बाहर बहु संख्यारे नागा साधुमाने मेलारे जोग देउछन्ते। 9 दिन धरी एही मेला चलिबो। उपमुख्यमंत्री प्रभाती परिडा सूर्यदेवंकु अर्घ्य अर्पण करिबा सह मंदिर निकटरे पूजा पाउथिबा नवग्रहंक दर्शन करिछन्ते। राज्यरे निर्धारित समयरे पंचायत निर्वाचन हेबो बोली राज्य मुख्य निर्वाचन कमिशनर मधुसूदन पाड़ी कहते। 5 वर्ष कार्यकाल शेष हो निर्वाचन करा एने सब डिविजन स्तर में प्रस्तुति आरंभ सह समस्त जिल्लापा बैठक हो। ओडिशा विशिष्ट कंठशिल्पी और संगीत निर्देशक अभिजित मजुमदार आज 54 वर्ष बयस परलोक हो। शारीरिक असुस्थता कारण दीर्घ दिन धरी से भुवनेश्वर एम्स चिकित्सित होते। मुख्यमंत्री मोहन चरण माझी, केन्द्र शिक्षामंत्री धर्मेन्द्र प्रधान, उपमुख्यमंत्री प्रभाती परिडा, उच्चशिक्षामंत्री सूर्यवंशी सूरज समेत संगीत जगतर बहु विशिष्ट व्यक्ति स्वर्गत मजुमदार परलोक दुख प्रकाश कर वियोग ओडिया संगीत सिनेमा और संस्कृति एक अपूरणीय क्षति। देशर संस्कृति इतिहास संपर्क में प्रचार और प्रसार को लक्ष्य रखी आज जातीय पर्यटन दिवस पालन करा जाउछे। 2022 आजादी का महोत्सव अंशविशेष भाव यह दिवस पालन करा। चलित बर्षर विषयवस्तु रही परिवेश अनुकूल एवं स्थायी पर्यटन अभ्यास को प्रोत्साहन प्रदान। परिवेश अनुकूल तथा पर्यटन क्षेत्र में निरंतर विकास यह दिवस पालन अन्यतम उद्देश्य। राज्यर विभिन्न स्थान में आज जातीय मतदाता दिवस पालन करा जाउछे। संवाद शेष होबा पूर्वर मुख्य संवाद पुनतारे। देशर गणतांत्रिक निर्वाचन प्रक्रिया नागरिकंक विश्वासर प्रतिफलन कहिले राष्ट्रपति। भोटर माने हेउछन्ति गणतंत्रर आत्मा बोली मन की बात रे कहिले प्रधानमंत्री। 77वां गणतंत्र दिवस अव्यवहित पूर्व आज संध्या 7 राष्ट्रपति देशवासी करेंगे संबोधन एवं पवित्र माघ सप्तमी में चंद्रभागे बुड़ पकाइले लक्षाधिक श्रद्धालु। भुवनेश्वर खंडगिरी कुंभमेला नागा साधु समागम। आंचलिक संवाद वर्तमान पर।